শ্রীকৃষ্ণ মাধব কাব্যর কিছু আলোচনা করি আজ্ঞা তারকা বিনাশে কৈলাস ধামে দেব দেব পঞ্চানন শ্রীমন্ত মন্ডলী লক্ষ্য দেবে ধনুজ বিকটাসুর সন্তান তারকাসুর কার্তিকেয়ঙ্ক হস্তরে বিনাশ হওয়ার পরে কৈলাস কন্দর অধীশ্বর দেবদেব পরম কারুণিক মহাদেবঙ্কর আহ্বান ক্রমে সে ত্রিশ কোটি দেবাদেবী আসি সমবেত হয়েছন্তি। তারকাসুর বিনাশরে আনন্দ উৎসব পালন করিবা নিমিত্ত হিমন্ত মন্ডলী লক্ষ্য দেবে দেব দেব নির্দেশ দেলে রে নন্দী ভঙ্গী অমর গণক চিত্ত বিনোদন লাগি তুমি মানে নৃত্য গীত পরিবেশন কর পণ্ডিতে সেইয়া হেলা নন্দী ভঙ্গী আদি অনুচর মানে আজ দেব মন্ডলী সম্মুখে নৃত্য পরিবেশন করুছন্তি। আজ্ঞা নৃত্য পরিবেশন হেউছি সেতিকি বেলে ঘটনাটি হেলানি কোন ताल भंग करे नंदी अवश पाद रे अवश पाद रे डाकंती धूर जटी भ्रम तुटाओ रे बारे नृत्य गीत रत समय मंदिर पाद जोड़ अवश हो क्रमे क्रमे ताल भंग देवगण सहित देवदेव महादेव नृत्य संगीत परेषण देखु मंदिर हठात ताल भंग हेबार देखि निज आसन बसि देवदेव महादेव डाक पकेले ताल भंग हे तुमको सतर्क कर दि जाऊारे निजर भूल संशोधन कर नृत्य परेषण कर
चमकी पड़े वीर
चमकी पड़ा पुनराय निजर त्रुटि को संशोधन करी पंडित नृत्य परेषण करम
विपाक हुए
कर्मर विपाक आरंभ हुए बल प्रयोग करी एड़े पारे ना द्वितीय बार आज्ञा मंदिर ताल भंग हेला ए घटना देखी देवदेव महादेव हेले क्रोधरे अग्नि शर्मा श्री नयन रु हेलाणी अग्निर स्फुरण कंपी उठिला हस्तर डंगरु आज क्रोध बही
दुराचार
कलु सर्व आयोजन मोर
लज्जित हेबा मो हेला सार यही अवसर नर हम कोईरा सोपुरे
देवदेव महादेव डाकिले ए उद्धत युवक तेतीश कोटी देवादेवी को आह्वान करी जो आयोजन मुझी ताकू पंड कर सर्वसमक्ष मत अपमानित कलु मुते निर्देश देली यही मुहूर्त कपिलास कंदर रु बाहरी जा मु दर्शन करने को चाहे ना
क्षमा दियो आहे पिता सेवक जन रे क्षमा दियो
पाद तले पड़ी नंदी डाकुची हे पिता अतीतर पुनरावृत्ति हेब ना ये बारे मत क्षमा दियंतु आज्ञा क्रोधान्वित देवदेव महादेव कहले रे मूढ़ मुहा कही प्रत्याहार कर पारि ना
पथे पथी कहला से नंदी ଜନ୍ମ ଅଶ୍ରୁ ଝରଇ ଧର ଧର କେଣିକି ଯିବ ତାହା ନ ପାରେ ଭାବି
ନ ପାରେ ଭାବି
ଦୁଃଖରେ ମ୍ରିୟ ମ୍ରାଣ ଯାଏ ସେ ଦ୍ରବେ
ଲକ୍ଷ୍ୟ ଦେବେ ଠାକୁରଙ୍କ ପାଦ ତଳେ ଶେଷ ପ୍ରଣାମ କରି ଧୀରେ ଧୀରେ ନନ୍ଦୀ ଆଜି ଚାଲି ଯାଉଛି, ଆଖିରୁ ଧାର ଧାର ଲୁହ ଗଳି ଯାଉଛି, କୁଆଡେ ଯିବ କିଛି ସ୍ଥିର କରିପାରୁନି, ତଥାପି ଆଜ୍ଞା ତାକୁ ଯିବାକୁ ପଡିବ।
ଆଜି ନୂଆ ରୂପେ ନୂଆ ସାପୁଆ କେଳାରେ ମନ ପାଗଳା ধরি নাহি সে ঝুলা
নাহি তার নাও তোমরা অসে ধরি নাহি সে ঝুলা
দিবি 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 ডম্বরু বজায়ে
দিবি 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 ডম্বরু বজায়ে
চালু চালু হুয়ে গঞ্জেই দড়া ସବୁ ରଖନ୍ତି ଗଧ ଆମ ଖେଳା ଚଢ଼େ ବଳଦ
ଖେଳା ସବୁ ରଖନ୍ତି ଗଧ ଆମ ଖେଳା ଚଢ଼େ ବଳଦ
ଗୋଧି କର୍ମ ସିନା ଖେଳାଏ ରଖନ୍ତି
ଗୋଧି କର୍ମ ସିନା ଖେଳାଏ ରଖନ୍ତି
ପଞ୍ଚାନ ମାନ ହୁଏ ଆଲୋଚନ ଦେବୀର କହିଲା ସୁବିଧାୟ ଯେ ନେଇ ଏକାଞ୍ଚନ ବନ ମଧ୍ୟ ପ୍ରବେଶ ହୁଅଇ ସେବନର ମହିମା ଯେ ଅଟଇବି ଚିତ୍ର ତିନି ଦୂରେ ଦେଖିବାକୁ ନ ମିଳେ ଅନ୍ୟତ୍ର ପାର୍ବତୀଙ୍କ ରକ୍ଷିତ ସେ ଅରଣ୍ୟ ଅଟଇ ସଜେ ପ୍ରବେଶିଲେ ସ୍ତ୍ରୀ ହୋଇଯାଇ
ସାପୁଆ କେଳାରେ ମନ ପାଗଳା
ଆଜି ନୂଆ ରୂପେ ନୂଆ ସାପୁଆ କେଳାରେ
ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ କୈଳାସରୁ ବହିଷ୍କୃତ ହୋଇ ନନ୍ଦୀ ଯାଇ ପହଞ୍ଚିଛି ଏକ ନିକାଞ୍ଚନ ବନ ମଧ୍ୟରେ ସେ ବନଟି ହେଉଛି ଦେବୀ ପାର୍ବତୀଙ୍କର ରକ୍ଷିତ ବନ ମହିମା ତାର ଅତି ଆଶ୍ଚର୍ଯ୍ୟ ଯଦି କେହି ପୁରୁଷ ସେ ବନ ମଧ୍ୟରେ ପ୍ରବେଶ କରିବ ତେବେ ସେ ସ୍ତ୍ରୀ ହୋଇଯିବ ନନ୍ଦୀ ତ ଆଜ୍ଞା ଜାଣିନି ମୁଁ ଯେତେବେଳେ ବନ ମଧ୍ୟରେ ପ୍ରବେଶ କରିଛି ହଠାତ୍ ଗୋଟିଏ ନାରୀରେ ପରିଣତ ହେଲା ଏ ଘଟଣାକୁ ଦେଖି ହାନିଆ ହୋଇ ବଣରେ ଦୌଡୁଛି ନନ୍ଦୀ ଆଜ୍ଞା ବଣ ସରିଯାଇଛି ଘଟଣାଟି କଣ
ହୋଇଛି
ବନ ପ୍ରାନ୍ତେ ତପି ଦୁର୍ବାସା ତପଟା
ଅବତାରୀ ଦୁର୍ବାସା ପାର୍ବତୀଙ୍କର ରକ୍ଷିତ ବନ ପ୍ରାନ୍ତରରେ ତପସ୍ୟାରେ ମଗ୍ନ ଥିବା ବେଳେ ହଠାତ୍ କାନରେ ବାଜିଲା ଅବଳାର କଣ୍ଠ ସ୍ୱନ, ଦୁର୍ବାସାଙ୍କର ତପ ଭାଙ୍ଗିଗଲା। ଦେଖିବାକୁ ପାଇଲେ ନାରୀ ଜଣେ କାନ୍ଦି କାନ୍ଦି ଦୌଡୁଛି। ଦୁର୍ବାସା ଡାକୁଛନ୍ତି, କିଏ ତୁମେ ମା? ଅପେକ୍ଷା କରି ପ୍ରକାଶ କର କାହିଁକି ଏପରି କାନ୍ଦୁଛ ଏବଂ କୁଆଡ଼େ ଯାଉଛ? ଆଜି ନାରୀ ବେଶୀ ନନ୍ଦୀ ବୀର, ଥିଲେ ମତେ ନାରୀରେ ତ ପରିଣତ କଲୁ, ଏଥର ପୁଣି କି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ? ପଛରୁ ଆଜ୍ଞା ଋଷି ଡାକୁଛନ୍ତି, ମା ମୁଁ ହେଉଛି ମହାତପା ମହର୍ଷି ଦୁର୍ବାସା, ମତେ ଭୟ କର ନା, ମୋ ନିକଟକୁ ଆସି ନିଜର ଦୈନ୍ୟକୁ ପ୍ରକାଶ କର। ଆଜ୍ଞା ନାରୀ ବେଶୀ ନନ୍ଦୀ ଭୟଭୀତ ହୋଇ ଦୌଡି ଦୌଡି ପଳେଇ ଯାଉଛି। ଲୋ ସ୍ପର୍ଦ୍ଧିତା ନାରୀ, ବଚନ କରୁ ମୋତେ ପ୍ରତ୍ୟାଖ୍ୟାନ, ଆଜି ଦେଲି ଅଭିଶାପ ତତ୍‌କ୍ଷଣେ ତୋ ପାଦ। ମୁନି ବାକ୍ୟ ଅନ୍ୟଥା ନୋହିବ, ଋଷି ଦୁର୍ବାସା ଡାକୁଛନ୍ତି, ଲୋ ସ୍ପର୍ଦ୍ଧିତା ଓ ଦୁଃଖ ଜାଣିବା ପାଇଁ ମୁଁ ବାରମ୍ବାର ଡାକୁଥିଲେ ମଧ୍ୟ ମତ ଗର୍ବରେ ଚାଲି ଯାଉଛୁ, ତେଣୁ ମୁଁ ତତେ ଅଭିଶାପ ଦେଉଛି, ପାଦ ଯୋଡ଼ି କରେ ତୋର କୁଷ୍ଠ ବ୍ୟାଧି ହେଉ, ସେଇ ହେବ ତୋ ପାଇଁ ଚରମ ଶାସ୍ତି। ଲୋ ବାକ୍ୟ ଅନ୍ୟଥା ନୋହିଲା, ସଙ୍ଗେ ସଙ୍ଗେ କୁଷ୍ଠ ବ୍ୟାଧି ହେଲା, ପଡ଼େ ଖଣ୍ଡ ଖଣ୍ଡ ମାଂସ ବିକୁତରେ ଶରୀର ବିଶେଷ, ପରରେ ପଡ଼ିଣ ନନ୍ଦୀ ପରିଚୟ ଦିଏ କାନ୍ଦି କାନ୍ଦି, नंदी एतेबेले निजर परिचय देला ऋषि दुर्वासाटा कुछंती बाबूरे नंदी तोते जो अभिशाप देछि सेतिरु मुक्ति पाइवार उपाय कहुछि शुणु जेउं दिन देव देव महादेव कृष्ण बेश धरी मोहन मुरली बजेबे सेइ दिन तु व्याधि मुक्त हेबु
आसिब कि मो भागे से ही सुदीना
नंदी डाकुछि असंभव कथा संभव हेब नाही किंबा मो भाग्यरे से शुभ दिन आसीबो नाही शिव हेबे विष्णु अवतारी मोहन मुरली बजेबे ये कथा संपूर्ण असंभव
गंगा जले पराण देवी हराए देवी हराए हेबे देवी हराए की लाभ हेब वृथा जीवन
गंगा जल रे आत्मघास देवी यही कथा को आज्ञा चिंता करी कांदी कांदी चली छि नारी बेसी नंदी
मन जाने आरोहीण ब्रह्मांक नंदन
नारद मनोजान आरोहण करी आज्ञा जाउथिला बेले कानरे बाजिला कहार कांदना स्वर मनोजान अवतरण कराइले घटनाटीकु जानिबा उद्देश्यरे नारद जाई पंडित नारी रूपी नंदी निकटरे पहुँचिछन्ति
मन गहनरे लागिले अनळ सहजरे ताहा लिभे नाही
करिवार संकल्प नेछि नंदी आउ अल्प क्षण परे जीवन प्रदीप हेबो निर्वापित हठात जेतेबेले देवती नारदंकु देखिला क्रंदन ध्वनि तार बेळकु बेळ द्विगुणित हेला नारद आज्ञा देखि आश्चर्य होइ जाइछन्ति चिंता करुछन्ति ये नारी जणक किए ता छड़ा मते देखि से काहिकि कांदिबारे लागिछि
देव देव पञ्चानन भूत्योटे मुहि বিতাৰিলে
আজ্ঞা নারী রূপী নন্দী নিজৰ সমস্ত পৰিচয় দি কহিলা কিপৰি সে নারী বেশ হেলা এবং শরীর তার কুষ্ঠ ব্যাধিযুক্ত হেলা সমস্ত কথা কো নারদঙ্ক নিকটরে বয়ান কলা ডাকিলা হে দেবর্ষি দেব দেব মহাদেব କୃଷ୍ଣ ରୂପରେ ମୋହନ ମୁରଲୀ ବଜେଇବେ।
ଆଚ୍ଛା,
ମୋ କାନରେ ବାଜିବା କ୍ଷଣି ମୁଁ ବ୍ୟାଧି ମୁକ୍ତ ହେବି।
ଆଚ୍ଛା,
ଏ କଥା ସମ୍ପୂର୍ଣ୍ଣ ଅସମ୍ଭବ। ବରଂ ଜୀବନକୁ ନ ରଖି ଗଙ୍ଗା ଜଳରେ ଆତ୍ମଘାସ ଦେବି। ଯିବା ବେଳେ ପ୍ରଭୁଙ୍କ ନିକଟରେ ଗୋଟିଏ ଖବର ଦବ।
କ୍ଷମିବେ ମୋ ଦୋଷ ସେ ଭୋଳା ମହେଶ, ଏତିକି ପାଦରେ ଅଳେ
କହିବ।
ଆଚ୍ଛା,
ମୋର ସମସ୍ତ ଦୋଷକୁ କ୍ଷମା ଦେଇ
ମୋର
ଜନ୍ମରେ ତାଙ୍କ ଶ୍ରୀପଦରେ ସ୍ଥାନ ଦେବେ।
ଆଚ୍ଛା,
ନନ୍ଦୀ ଠାରୁ ଏକଥା ଶୁଣି ଆଶ୍ୱାସନା ଦେଇ ନାରଦ କହୁଛନ୍ତି, ବାବୁରେ ନନ୍ଦୀ ତୁମେ ଧୈର୍ଯ୍ୟ ଧରି ରୁହ, ଯାଉଛି ଚେଷ୍ଟା କରିବି, ତୁମେ ନିଶ୍ଚିତ ବ୍ୟାଧି ମୁକ୍ତ ହେବ।
ଆଶ୍ୱାସନା ବାଣୀ ଦେଇ ନନ୍ଦୀକୁ ଆଶ୍ୱାସନା ବାଣୀ ଦେଇ ନନ୍ଦୀକୁ କଲେ ସେ ସ୍ଥାନୁ ଗମନ ଦେହ ଦେଖନ୍ତି ବୀର ସମନ ଦେହ ଦେଖନ୍ତି ବୀର ସମନ
ଦେବର୍ଷି ନାରଦ ଆଜି ନନ୍ଦୀ ନିକଟରୁ ବିଦାୟ ନେଇ ଯାଇ ପଣ୍ଡିତେ ପହଞ୍ଚି ଯାଇଛନ୍ତି କୈଳାସରେ। ଦେଖିଲେ ପଶୁପତିଙ୍କର ବୀର ସମନ, ଡାକିଲେ ପ୍ରଭୁ, ଅକିଞ୍ଚନ ଜାଣିପାରେ କି ଆପଣଙ୍କର କାହିଁକି ଏପରି ବୀର ସ୍ୱଭାବ?
ଶୁଣ ଆହେ ଦେବ ଯତି ମୁଁ ମୁଢ଼ ଜ୍ଞାନ ମୋତେ ଶୁଣ ଆହେ ଦେବ
କୈଳାସରୁ ବାହାର କରି ସାହାର ହୋଇ ଯିବା ଲାଗି ଆଦେଶ ଦେଲି। ନନ୍ଦୀ ଚାଲିଯିବା ପରେ କୈଳାସପୁର ମୋର ଶିରିହୀନ ହୋଇପଡିଛି। ତୁମେ ହେଉଛ ତିନିପୁରର ବାର୍ତ୍ତାବହ, ମୋର ପ୍ରିୟ ଭୃତ୍ୟକୁ କେଉଁଠି ଦେଖିଛ କି? ନାରଦ ଡାକିଲେ, ପ୍ରଭୁ, ଗଙ୍ଗା କୂଳେ ଭୃତ୍ୟ ତବ ପାଉଛି କଷଣ, ମୁକ୍ତ କର ତାରେ ଯାଇ ହୋଇ ନାରାୟଣ ହୋ ଠାକୁରେ। ଗଙ୍ଗା କୂଳରେ ତୁମର ପ୍ରିୟ ଭୃତ୍ୟ ନନ୍ଦୀ ନାରୀ ରୂପ ହୋଇ କୃଷ୍ଣ ବ୍ୟାଧି ଯନ୍ତ୍ରଣାରେ ଛଟପଟ ହେଉଛି।
ଆଚ୍ଛା,
ତୁମେ ନାରାୟଣ କୃଷ୍ଣ ରୂପ ହୋଇ ତାକୁ ଯାଇ ଉଦ୍ଧାର କର ହେ। ଆଶ୍ଚର୍ଯ୍ୟ ହୋଇଗଲେ ଦେବ ମହାଦେବ, ଡାକିଲେ ଦେବର୍ଷି, ମୁଁ ତ ଦେବଦେବ ମହାଦେବ, ମୁଁ ପୁଣି କେମିତି ନାରାୟଣ କୃଷ୍ଣ ହେବି? ନାରଦ ଡାକିଲେ, ପ୍ରଭୁ, ଦୁର୍ବାସାଙ୍କ ଅଭିଶାପ ହେତୁ ନନ୍ଦୀ କୁଷ୍ଠ ବ୍ୟାଧିରେ କଷ୍ଟ ଭୋଗ କରୁଛି। ଦୁର୍ବାସା କହିଛନ୍ତି, ଯେଉଁଦିନ ଆପଣ କୃଷ୍ଣ ରୂପକୁ ଧାରଣ କରି ମୋହନ ମୁରଲୀ ବଜେଇବେ, ସେ ବଂଶୀ ସୁନ ନନ୍ଦୀ କାନରେ ବାଜିବ, ସେଇଦିନ ନନ୍ଦୀ ବ୍ୟାଧି ମୁକ୍ତ ହେବ। ଏ କଥା ଶୁଣିବା ସଙ୍ଗେ ସଙ୍ଗେ ଦେବ ଦେବ ମହାଦେବ ମନରେ ଭାବିଲେ, ଯାଉଛି ଗୋପପୁରକୁ ଯିବି, କୃଷ୍ଣ ଠାକୁରଙ୍କୁ ଅନୁନୟ କରି ତାଙ୍କରି କୃପାରୁ କୃଷ୍ଣ ରୂପ ଧାରଣ କରି ନନ୍ଦୀକୁ ବ୍ୟାଧି ମୁକ୍ତ କରିବାକୁ ଚେଷ୍ଟା କରିବି।
ଏତେ ଭାବି ଦେବ ଦେବ କରିଲେ ଗମନ, କୃଷ୍ଣଙ୍କ ପାଶେ ମିଳିଲେ ସେ ଗୋପ ଭୁବନ। ଧୀରେ ହ
ଦେବ ଦେବ ମହାଦେବ, ପଣ୍ଡିତ ଠାକୁର କୃଷ୍ଣଙ୍କ ନିକଟରେ ଗୋପ ଭୁବନରେ ଯାଇ ପହଞ୍ଚିଲେ ଏବଂ ସମସ୍ତ କଥା କୃଷ୍ଣଙ୍କୁ ଅବଗତ କରାଇ କୃଷ୍ଣ ରୂପ ହେବା ପାଇଁ ଜଣାଇଛନ୍ତି। ଏ କଥା ଶୁଣିବା ମାତ୍ରେ ରଙ୍ଗଧରରେ ସ୍ମିତ ହାସ୍ୟର ରେଖା ଫୁଟାଇ ମନରେ ଭାବୁଛନ୍ତି ଚକ୍ରପାଣି, ଅମର ବର୍ଗଙ୍କ ଈର୍ଷା ମୋର ସୁଖ ଦେଖି ଆସି ଅଛନ୍ତି କୈଳାସ ଉପେକ୍ଷ। କଂସ ପ୍ରତାପରୁ ଦେବତା ତଥା ପୃଥିବୀବାସୀଙ୍କୁ ରକ୍ଷା କରିବା ପାଇଁ ମୋର ଏ ମାନବ ଅବତାର, କିନ୍ତୁ ଏ ଦେବତା ମାନେ ଈର୍ଷାନ୍ୱିତ ହେଉଛନ୍ତି, ମୁଁ କାଳେ ସୁଖ ଭୋଗ କରୁଛି।
ଆଜି ତ ଏତେ ଦିନେ ମିଳିଛି
ଦିନ ପରେ ସୁଯୋଗ ମିଳିଛି, ଦେବ ଦେବ ମହାଦେବ ଆସିଛନ୍ତି ମୋ ସୁଖରେ ଭାଗିଦାର ହେବା ପାଇଁ। କୃଷ୍ଣ ଡାକିଲେ, ହେ ଉମାପତି, ଆପଣଙ୍କର ମନବାଞ୍ଛା ପୂରଣ ହେବ, ସ୍ୱଇଚ୍ଛାରେ ଆପଣଙ୍କ ରୂପକୁ ମୁଁ ଧାରଣ କରି ମୋ ରୂପକୁ ମୁଁ ଆପଣଙ୍କୁ ପ୍ରଦାନ କଲି। ହଉ ଶୁଣିବେ ଗୁଣିକ ଜନ, କୃଷ୍ଣ ରୂପ ହେଲେ ପଞ୍ଚାନ, କପଟେ ଡାକନ୍ତି ପୁଣ ଗୋପ ଭୁବନ, ଦୁଇ ଦେବ ଏକ ହୋଇ ଦାଣ୍ଡେ ଯାଆନ୍ତେ ପଥ ବାହି। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, କୃଷ୍ଣ ରୂପ ହୋଇଥିବା ଦେବ ଦେବ ମହାଦେବ ଗୋପ ଭୁବନରେ ବୁଲେଇ ଆଣିବା ପାଇଁ ଠାକୁର କୃଷ୍ଣ ସାଙ୍ଗରେ ନେଇ ବାହାରି ଗଲେ। ଆଜ୍ଞା, ଘଟଣାଟି କଣ ହୋଇଛି? ଚନ୍ଦ୍ରସେନାପୁର ସମ୍ମୁଖରେ ଦୁଇ ଦେବତା ଯେତେବେଳେ ପହଞ୍ଚି ଯାଇଛନ୍ତି, ଦେଖିବାକୁ ପାଇଲେ ବୁଢ଼ୀ କୁଟିଳା ଆଜ୍ଞା ଦାଣ୍ଡ ଦୁଆରେ ବସିଛି। କୃଷ୍ଣ ରୂପୀ ଦେବ ଦେବ ମହାଦେବଙ୍କୁ ଠାକୁର କୃଷ୍ଣ ଇଙ୍ଗିତ ଦେଲେ, ଦୁଆର ମୁହଁରେ ଆଇ କୁଟିଳା ବସିଛି ତାକୁ ନମସ୍କାର ହେବା ପାଇଁ। କୃଷ୍ଣଙ୍କ କପଟକୁ ଆଜ୍ଞା ବୁଝି ନ ପାରି ଦେବ ଦେବ ମହାଦେବ କୃଷ୍ଣ ରୂପରେ ତ ଅଛନ୍ତି, ଯାଇ ଆଜ୍ଞା କୁଟିଳାକୁ ନମସ୍କାର ହେବା ମାତ୍ରେ ଗରଜି ଡାକିଲା, ସାହସ ତାର ଆସି ମିଳିଲାଣି ମୋର ପୁଅ। ଗର୍ଜି ଉଠିଲା କୁଟିଳା ବୁଢ଼ୀ, ଝିଅକୁ ତାର ଡାକୁଛି, ଲୋ ଜଟିଳା ଝାଡୁ ମୁଠା ଆଣେ, ଇଏ ନନ୍ଦିଆ ପୁଅ ଆମ ଘରକୁ ଆସି ହଟାରେ ମତେ ପୁଣି ଜୁହାର ହଉଛି, ଆଜି ତା ମଜାଟା ଦେଖିବା। ଡାକ ପାଇବା ମାତ୍ରେ ଜଟିଳ ଆଜ୍ଞା ଦୁଇ ମୁଠା ଛାଞ୍ଚୁଣୀ ଧରି ବାହାରକୁ ବାହାରି ଆସିଲା।
ଆଚ୍ଛା ଆଚ୍ଛା,
ଦେବଦେବ ମହାଦେବ ତ ଆଜ୍ଞା କୃଷ୍ଣ ରୂପରେ ଅଛନ୍ତି, ଇଏ କଥା ଜାଣିନାହାନ୍ତି। ତେଣୁ ମା ଝିଅ ଦୁଇ ଜଣ ଯାକ କୃଷ୍ଣ ରୂପରେ ଥିବା ଶିବ ଠାକୁରଙ୍କୁ କାବୁ କରି ନେଇ ଛାଞ୍ଚୁଣୀ ମୁଠାରେ ବଢେ ବାଡ଼େଇଲେ।
ମହନ ବେଣୁ ନେଲେ ହୋ ତୁ ଛଡ଼ାଏ ଯନ୍ତ୍ରଣାରେ କାତର ଚଣ୍ଡିକା ସାଇ ଚଣ୍ଡିକା ସାଇ ଚଣ୍ଡିକା ସାଇ
ଚଟିଳା ଏବଂ କୁଟିଳା ଠାକୁରଙ୍କ ହାତରୁ
ଆଚ୍ଛା
ମୋହନ ମୁରଲୀକୁ ଛଡ଼ାଇ ନେଇଗଲେ। କୃଷ୍ଣ ରୂପୀ ଦେବଦେବ ମହାଦେବ ଝାଡୁ ପାହାର ଖାଇ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହେଉଛନ୍ତି। ବଂଶୀକୁ ନେଇ ସିନ୍ଧୁକରେ ରଖି ତାଲା ପକାଇ କ୍ୟାବିନେ ଫାଟିକୁ ନେଇ ମା ଝିଅ ଦୁଇ ଜଣ ଯାକ ଯମୁନାକୁ ସ୍ନାନ କରିବା ନିମିତ୍ତ ବାହାରିଗଲେ।
କୁଳେ ଥୋଇ ଚାବିନେ ଥା ପଶିଲେ ଜଳରେ ହୋ ସବୁରେ ସଂଚାଣ ଦେଖିଲା ନେତ୍ରରେ ହୋ
ଶ୍ରୋତାମଣ୍ଡଳୀ ଲକ୍ଷ୍ୟ ଦେବେ। ଚାବିନେଥାଟିକୁ କୂଳରେ ଥୋଇ ମା ଝିଅ ଦୁଇ ଜଣ ଯାକ ଯମୁନା ଜଳରେ ପଶି ଆଜ୍ଞା ସ୍ନାନ କରୁଛନ୍ତି। ଖାଦ୍ୟ ସନ୍ଧାନୀ ସଞ୍ଚାଣଟିଏ ଆକାଶ ମାର୍ଗରେ ଉଡୁଥିବା ବେଳେ ହଠାତ ନଜର ପଡିଲା ଚାବିନେଥାଟି ଉପରେ। ସଞ୍ଚାଣଟି ଚାବିନେଥାଟିକୁ ତଳୁ ଉଠେଇ ନେଇ ପୁନରାୟ ଆକାଶକୁ ଉଡିଗଲା। ଜଟିଳା ଏବଂ କୁଟିଳା ଦୁଇ ଜଣ ଯାକ ଚାହିଁଛନ୍ତି। ଥଣ୍ଟ ନଖେ ବିଦାରିଣ ଫିଙ୍ଗିଲା ଜଳରେ
ଫିଙ୍ଗିଲା ଜଳରେ ଫିଙ୍ଗିଲା ଜଳରେ
ନାଗ ଏକ ହରିନେଲା ତାହା ଏ କାଳରେ ଘରେ ରାମ୍ପୁଡିଲା ଥଣ୍ଟରେ ଆଘାତ କଲା। ଯେତେବେଳେ ଜାଣିଲା ଏହା ତାର ଖାଦ୍ୟ ସାମଗ୍ରୀ ନୁହେଁ ତାକୁ ଯମୁନା ଦଳରେ ଫୋପାଡ଼ି ଦେଲା। ଯମୁନା ଦଳରେ କାଳିଅ ବଂଶୀ ନାଗଟିଏ ବୁଲୁଥିଲା, ଚାବିନେଥାଟିକୁ ପାଇ ସେ ପଣ୍ଡିତ ନେଇ ଚାଲିଗଲା। ନନ୍ଦୀ ରହିଲା ଗଙ୍ଗା କୂଳରେ ଚାବି ରହିଲା ନାଗ ନବରେ ରହିଲାଣି ସିନ୍ଧୁ କରେ ମହାଦେବ ଛନ୍ତି କୃଷ୍ଣ ରୂପରେ ଆଜ୍ଞା ବଡ ଅଡୁଆ କଥାଟା ହୋଇଗଲା। ସିନ୍ଧୁକ ଭିତରେ ଚାବିନେ ଥାଟି ରହିଲା, କେମିତି ଆଜ୍ଞା ଉଦ୍ଧାର ହେବ? ଗରୁଡ଼କୁ ସ୍ମରଣ କଲେ ପରମ ବ୍ରହ୍ମ ନାରାୟଣ ଠାକୁର କୃଷ୍ଣଚନ୍ଦ୍ର ଆଜ୍ଞା ଗରୁଡ ଆସି ନାଗନବରରୁ ଉଦ୍ଧାର କଲା ଚାବିନେଥାଟିକୁ। ବଂଶୀକୁ ଉଦ୍ଧାର କରିବା ପରେ ଦେବଦେବ ମହାଦେବ କୃଷ୍ଣ ରୂପରେ ଥାଇ ମୋହନ ମୁରଲୀ ବଜାଇବା କ୍ଷଣି କୁଷ୍ଠବ୍ୟାଧି ମୁକ୍ତ ହେଲା ନନ୍ଦୀବୀର।
ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ ଆଚ୍ଛା ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ ଆଚ୍ଛା ବିରାଜ ବଦ୍ରୀନାଥ ଜଙ୍ଗଲ ହୁଁ ଭାଲୋ ବିରାଜ ଜୀ ଆଚ୍ଛା ବିରାଜ ଜୀ ଭାଲୋ ବିରାଜ ଜେ ଆଚ୍ଛା ବିରାଜ ଜେ ଆଚ୍ଛା ବିରାଜ ବଦ୍ରୀନାଥ ଜଙ୍ଗଲ ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ
ଚମ୍ପା ବକୁଲ ଦିଲେ ତାଇ ଶିବ ମୋର ଘିନ ଇନାରେ
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 ଶିବ ମୋର ଘିନ ଇନାରେ ଶିବ ମୋର ଘିନ ଇନାରେ
ଶିବ ମୋର ଘିନ ଇନାରେ
ଶିବ ମୋର ଘିନ ଇ କେବଳ ଋତୁରାର ଫୁଲ ଜଙ୍ଗଲ
ଭାଲୋ ବିରାଜ ବଦ୍ରୀନାଥ ଜଙ୍ଗଲ
ଖଣ୍ଡ ସା କର ଦିଲେ ତାଇ ଶିବ ମୋର ଭୁଞ୍ଜ ଇନାରେ
ଖଣ୍ଡ ସା କର ଦିଲେ ତାଇ ଶିବ ମୋର ଭୁଞ୍ଜ ଇନାରେ
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 ଶିବ ମୋର ଭୁଞ୍ଜ କେବଳ ଭାଙ୍ଗ ବେଶର ବାଟା ଜଙ୍ଗଲ
ଭାଗରେ ରାଜ ବଦ୍ରୀନାଥ ଜଙ୍ଗଲ
ହାତୀ ପଇଡାଲ ଦିଲେ ତାଇ ଶିବ ମୋର ଚଢ଼ଇ ନାରେ
ହାତୀ ପଇଡାଲ ଦିଲେ ତାଇ ଶିବ ମୋର ଚଢ଼ଇ ନାରେ
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 ଶିବ ମୋର ଚଢ଼ଇ କେ ବୋଲ ବାଛୁଆ ବୋଲ ତମାଥା ଜଙ୍ଗଲ
ଭାଲରେ ରାଜ ବଦ୍ରୀନାଥ ଜଙ୍ଗଲ ଆଠାରେ ରାଜ ବଦ୍ରୀନାଥ ଜଙ୍ଗଲ
କବି ଦ୍ୱିଜ କର୍ଣ୍ଣ ବୋଲେ ଶିବର ଚରଣ ତଲେ
କବି ଦ୍ୱିଜ ବୋଲେ ଶିବର ଚରଣ ତଲେ
କବି ଦ୍ୱିଜ କର୍ଣ୍ଣ ବୋଲେ ଶିବର ଚରଣ ତଲେ
କବି ଦ୍ୱିଜ କର୍ଣ୍ଣ ବୋଲେ ଶିବର ଚରଣ ତଲେ
ଶିବ ମୋର ଅଟଇ ରେ
ଶିବ ମୋର ଅଟଇ ରେ
ଶିବ ମୋର ଅଟଇ ରେ
ଶିବ ମୋର ଅଟଇ ରେ
ଶିବ ମୋର ଅଟଇ କେବଳ ଥୈଲ ଚରନାଥ ଜଙ୍ଗଲ
ବାଲରେ ରାଜ ବଦ୍ରୀନାଥ ଜଙ୍ଗଲ ଆଠାରେ ରାଜ ବଦ୍ରୀନାଥ ଜଙ୍ଗଲ
ଦିନଜନ ଶରଣ ରକ୍ଷଣ ମହାବାହୁ ଦିନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ
ଭାରତ ମାତାର ଦୁଃଖ ଦୂର ହେଉ
ହେ ହରି ବୋଲ।